ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ରେଡିଓରେ ଆପଣ ମୋ ମନର କଥା ଶୁଣୁଥିବେ, କିନ୍ତୁ ମନରେ ତେଣେ ଚିନ୍ତା ଥିବ ଯେ ପିଲାଙ୍କର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। କିଛି ପିଲାଙ୍କର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ବୋଧହୁଏ ମାର୍ଚ୍ଚ ଏକ ତାରିଖରୁ ହିଁ ଆରମ୍ଭ ହେବାକୁ ଯାଉଛି, ତେଣୁ ଆପଣ ମଧ୍ୟ ସେହି କଥା ଭାବୁଥିବେ। ଆପଣଙ୍କର ଏହି ଯାତ୍ରାରେ ମୁଁ ମଧ୍ୟ ଆପଣଙ୍କ ସହ ସାମିଲ ହେବାକୁ ଚାହୁଁଛି। ଆପଣଙ୍କ ପିଲାମାନଙ୍କ ପରୀକ୍ଷା ପାଇଁ ଆପଣ ଯେତେ ଚିନ୍ତିତ, ମୁଁ ମଧ୍ୟ ସେତିକି ଚିନ୍ତିତ। କିନ୍ତୁ ଆମେ ଯଦି ପରୀକ୍ଷାକୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳାଇଦେବା, ତେବେ ବୋଧହୁଏ ଆମେ ଚିନ୍ତାମୁକ୍ତ ମଧ୍ୟ ହୋଇପାରିବା। ଗତଥର ମୁଁ ମୋ ମନର କଥାରେ କହିଥିଲି ଯେ ଆପଣ ନିଜର ଅନୁଭୂତି, ନିଜର ପରାମର୍ଶ ନରେନ୍ଦ୍ର ମୋଦି ଆପ୍ରେ ପଠାନ୍ତୁ। ମୁଁ ଖୁସି, କାରଣ ଶିକ୍ଷକମାନେ ନିଜ କ୍ୟାରିଅରରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନେ, ଅଭିଭାବକମାନେ, ସମାଜ ବିଷୟରେ ଚିନ୍ତା କରୁଥିବା କିଛି ଲୋକମାନେ ମୋତେ ଅନେକ କଥା ଲେଖି ପଠାଇଛନ୍ତି। ଦୁଇଟି କଥା ମୋ ମନକୁ ସ୍ପର୍ଶ କଲା। ପ୍ରଥମ କଥା ଯେ ସମସ୍ତେ ବିଷୟବସ୍ତୁ ସମ୍ପର୍କରେ ଲେଖିଛନ୍ତି। ଦ୍ୱିତୀୟ କଥା ହେଲା ଯେ ହଜାର ହଜାର ସଂଖ୍ୟାରେ ମତାମତ ପହଞ୍ଚିଥିବାରୁ ମୁଁ ଭାବୁଛି ଯେ ଏ ବିଷୟଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରାୟତଃ ଏକ୍ଜାମ୍ ବା ପରୀକ୍ଷା ଶବ୍ଦଟିକୁ ବିଦ୍ୟାଳୟ ପରିସର, ପରିବାର କିମ୍ବା ଛାତ୍ର ମଧ୍ୟରେ ସୀମିତ କରିଦେଇଛୁ। ମୋ ଆପ୍କୁ ଆସିଥିବା ମତାମତକୁ ଦେଖିଲେ ଲାଗୁଛି ଯେ ଏହା ତ ଖୁବ୍ ବ୍ୟାପକ। ସମ୍ପୂର୍ଣ୍ଣ ଦେଶରେ ଛାତ୍ରମାନଙ୍କ ମଧ୍ୟରେ ଏ ବିଷୟ ଉପରେ ଲଗାତାର ଭାବେ ଆଲୋଚନା ଜାରି ରହିବା କଥା। ଆଜି ମୋ ମନର କଥାରେ ମୁଁ ବିଶେଷ ଭାବେ ଅଭିଭାବକମାନଙ୍କ ସହ, ପରୀକ୍ଷାର୍ଥୀମାନଙ୍କ ସହ ଓ ସେମାନଙ୍କ ଶିକ୍ଷକମାନଙ୍କ ସହ କଥା ହେବାକୁ ଚାହୁଁଛି। ମୁଁ ଯାହା ଶୁଣିଛି, ମୁଁ ଯାହା ପଢ଼ିଛି, ମୋତେ ଯାହା କୁହାଯାଇଛି, ସେଗୁଡ଼ିକରୁ ମଧ୍ୟ କିଛି କହିବି, କିଛି ମୋ ମନ କଥା ମଧ୍ୟ କହିବି। ମୋର ବିଶ୍ୱାସ ଯେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ମୋର ଏହି 25-30 ମିନିଟ୍ର କଥା ଖୁବ୍ ଉପଯୋଗୀ ହେବ ବୋଲି ମୋର ମତ। ମୋର ପ୍ରିୟ ଛାତ୍ରଛାତ୍ରୀଗଣ, ମୋର କିଛି କହିବା ଆଗରୁ ଆଜିର ମନର କଥାର ଓପନିଂ ଆମେ ବିଶ୍ୱର ସୁବିଖ୍ୟାତ ଓପନର୍ଙ୍କ ଦ୍ୱାରା କାହିଁକି ନ କରିବା? ଜୀବନରେ ସଫଳତାର ଶେଷରେ ପହଞ୍ଚିବାରେ କେଉଁ କଥାଗୁଡ଼ିକ ତାଙ୍କ କାମରେ ଲାଗିଲା ସେ ବିଷୟରେ ଜାଣିବା। ତାଙ୍କର ଅନୁଭୂତି ନିଶ୍ଚୟ ଆପଣଙ୍କର କାମରେ ଲାଗିବ। ଭାରତର ଯୁବଗୋଷ୍ଠୀ ଯାହାକୁ ନେଇ ଗର୍ବ କରେ, ସେହି ଭାରତରତ୍ନ ଶ୍ରୀମାନ ସଚିନ ତେନ୍ଦୁଲକର ପଠାଇଥିବା ବାର୍ତ୍ତା ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି।
ନମସ୍କାର, ମୁଁ ସଚିନ ତେନ୍ଦୁଲକର କହୁଛି। ମୁଁ ଜାଣିଛି ଯେ କିଛିଦିନ ମଧ୍ୟରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଟେନ୍ସ ମଧ୍ୟ ରହିବେ। ମୋର ଆପଣମାନଙ୍କ ପାଇଁ ଏକମାତ୍ର ବାର୍ତ୍ତା ହେଲା ଯେ ଆପଣଙ୍କଠାରୁ ଆପଣଙ୍କ ପିତାମାତା, ଆପଣଙ୍କ ଶିକ୍ଷକ, ଆପଣଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟ, ଆପଣଙ୍କ ସାଙ୍ଗସାଥୀମାନଙ୍କର ଏକ୍ସପେକ୍ଟେସନ୍ ଆପଣଙ୍କଠାରେ ରହିବ। ଯେଉଁଠି ଯିବ ସେଠି ସମସ୍ତେ ପଚାରିବେ ଯେ ପରୀକ୍ଷା ପାଇଁ ପ୍ରସ୍ତୁତି କେମିତି ଚାଲିଛି, କେତେ ପରସେଣ୍ଟ ରହିବ। କେବଳ ଏତିକି କହିବି ଯେ ଆପଣ ନିଜ ପାଇଁ ଗୋଟିଏ ଟାର୍ଗେଟ୍ ବା ଲକ୍ଷ୍ୟ ସ୍ଥିର କରିବେ, ଅନ୍ୟ କାହାରି ଏକ୍ସପେକ୍ଟେସନ୍ର ଚାପରେ ଆସିବେ ନାହିଁ। ଆପଣ ପରିଶ୍ରମ ନିଶ୍ଚୟ କରନ୍ତୁ, କିନ୍ତୁ ନିଜ ପାଇଁ ଗୋଟିଏ ରିଅଲିଷ୍ଟିକ୍ ଆଚିଭେବୁଲ୍ ଟାର୍ଗେଟ୍ ନିଶ୍ଚୟ ସେଟ୍ କରନ୍ତୁ ଏବଂ ସେହି ଟାର୍ଗେଟ୍ ଆଚିଭ୍ କରିବା ପାଇଁ ଚେଷ୍ଟା କରନ୍ତୁ। ମୁଁ ଯେତେବେଳେ କ୍ରିକେଟ୍ ଖେଳୁଥିଲି ସେତେବେଳେ ମୋଠାରେ ମଧ୍ୟ ଲୋକଙ୍କର ଅନେକ ଆଶା ରହୁଥିଲା। ଗତ 24 ବର୍ଷରେ ଅନେକ କଠିନ ମୁହୂର୍ତ୍ତ ଆସିଛି ଆଉ ଅନେକ ଭଲ ମୁହୂର୍ତ୍ତ ଆସିଛି, କିନ୍ତୁ ଲୋକମାନଙ୍କ ଏକ୍ସପେକ୍ଟେସନ୍ ସବୁବେଳେ ରହୁଥିଲା ଆଉ ତାହା ବଢ଼ି ବଢ଼ି ଚାଲିଲା। ସମୟ ଗଡ଼ି ଚାଲିଲା, ଏକ୍ସପେକ୍ଟେସନ୍ ମଧ୍ୟ ବଢ଼ି ବଢ଼ି ଚାଲିଲା। ତେଣୁ ଏଥିପାଇଁ କିଛି ଗୋଟାଏ ଉପାୟ ଚିନ୍ତା କରିବା ମୋ ପାଇଁ ଜରୁରୀ ହୋଇପଡ଼ିଲା। ତେଣୁ ମୁଁ ଚିନ୍ତା କଲି ଯେ ମୁଁ ମୋ ନିଜ ଏକ୍ସପେକ୍ଟେସନ୍ ନିଜେ ସ୍ଥିର କରିବି ଏବଂ ନିଜ ପାଇଁ ନିଜ ଟାର୍ଗେଟ୍ ସେଟ୍ କରିବି। ମୋ ନିଜ ଟାର୍ଗେଟ୍ ଯଦି ମୁଁ ସେଟ୍ କରୁଛି ଆଉ ସେଗୁଡ଼ିକୁ ଆଚିଭ୍ କରିପାରୁଛି, ତାମାନେ ମୁଁ ନିଶ୍ଚୟ ଦେଶ ପାଇଁ କିଛି ନା କିଛି ଭଲ କାମ କରୁଛି। ଆଉ ସେ ଟାର୍ଗେଟ୍ଗୁଡ଼ିକୁ ଆଚିଭ୍ କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରୁଥିଲି। ମୋ ଫୋକସ୍ ରହୁଥିଲା ବଲ୍ ଉପରେ ଏବଂ ଟାର୍ଗେଟ୍ ଆପେ ଆପେ ଧୀରେ ଧୀରେ ଆଚିଭ୍ ହୋଇଚାଲିଲା। ମୁଁ ଆପଣଙ୍କୁ ଏକଥା କହିବି ଯେ ଆପଣଙ୍କ ଚିନ୍ତାଧାରା ପଜିଟିଭ୍ ହେବା ଜରୁରୀ। ଚିନ୍ତାଧାରା ପଜିଟିଭ୍ ହେଲେ ଏହାର ପରିଣାମ ମଧ୍ୟ ପଜିଟିଭ୍ ହେବ। ତେଣୁ ଆପଣ ନିଶ୍ଚୟ ପଜିଟିଭ୍ ରହିବେ, ଭଗବାନ ଆପଣଙ୍କୁ ନିଶ୍ଚୟ ଭଲ ରେଜଲ୍ଟ ଦେବେ ବୋଲି ମୋର ଆଶା। ପରୀକ୍ଷା ପାଇଁ ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଁଛି। ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ଆଉ ଭଲ ରେଜଲ୍ଟ ପାଆନ୍ତୁ। ଗୁଡ୍ ଲକ୍।
ଦେଖିଲେ ବନ୍ଧୁ କ'ଣ ତେନ୍ଦୁଲକର ଜୀ କ'ଣ କହୁଛନ୍ତି? ଏକ୍ସପେକ୍ଟେସନ୍ର ବୋଝ ତଳେ ଚାପି ହୋଇ ଯାଆନ୍ତୁନି। ଆପଣଙ୍କୁ ହିଁ ତ ଆପଣଙ୍କର ଭବିଷ୍ୟତ ଗଢ଼ିବାର ଅଛି। ଆପଣ ନିଜେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ, ମୁକ୍ତ ମନରେ, ମୁକ୍ତ ଚିନ୍ତାଧାରାରେ, ମୁକ୍ତ ସାମର୍ଥ୍ୟ ଅନୁସାରେ ନିଜେ ନିଜର ଟାର୍ଗେଟ୍ ସ୍ଥିର କରନ୍ତୁ। ମୋର ବିଶ୍ୱାସ ଯେ ସଚିନ ଜୀଙ୍କର ଏହି କଥା ଆପଣଙ୍କର କାମରେ ଲାଗିବ। ଆଉ ଏକଥା ସତ, ପ୍ରତିଯୋଗିତା କାହିଁକି, ଅନୁସ୍ପର୍ଦ୍ଧା କାହିଁକି ନୁହେଁ? ଅନ୍ୟ ସହ ପ୍ରତିଯୋଗିତାରେ ଆମେ କାହିଁକି ଆମର ସମୟ ନଷ୍ଟ କରିବା? ଆମେ ନିଜ ସହ କାହିଁକି ଯେ ପ୍ରତିଯୋଗିତା ନ କରିବା? ଆମେ ନିଜର ହିଁ ପୂର୍ବ ରେକର୍ଡ଼ଗୁଡ଼ିକୁ କାହିଁକି ଭାଙ୍ଗିବାକୁ ଚେଷ୍ଟା ନ କରିବା? ଆପଣ ଦେଖିବେ, ଆପଣଙ୍କୁ ଆଗକୁ ବଢ଼ିବାରୁ କେହି ଅଟକାଇ ପାରିବେନି। ଆଉ ଆପଣ ଯେତେବେଳେ ନିଜର ପୂର୍ବ ରେକର୍ଡ଼ ଭାଙ୍ଗିବେ, ସେତେବେଳେ ଆପଣ ନିଜେ ବହୁତ ଖୁସି ହେବେ ଏବଂ ନିଜ ମଧ୍ୟରେ ଗୋଟିଏ ଆତ୍ମସନ୍ତୋଷ ଅନୁଭବ କରିବେ। ବନ୍ଧୁଗଣ, ପରୀକ୍ଷାକୁ ଗୋଟିଏ ସଂଖ୍ୟାର ଖେଳ ବୋଲି ଭାବନ୍ତୁନି। କେଉଁଠି ପହଞ୍ଚିଲେ, କେତେ ପାଇଲେ, ଏସବୁ ହିସାବ କିତାବରେ ଫସି ରହନ୍ତୁ ନାହିଁ। ଜୀବନକୁ ତ କୌଣସି ମହତ ଉଦ୍ଦେଶ୍ୟ ସହ ଯୋଡ଼ିବା ଆବଶ୍ୟକ। ଗୋଟିଏ ସ୍ୱପ୍ନକୁ ନେଇ ଚାଲିବା ଦରକାର, ସଂକଳ୍ପବଦ୍ଧ ହେବା ଦରକାର। ଏହି ପରୀକ୍ଷାଗୁଡ଼ିକ ତ ଆମେ ଠିକ୍ ଦିଗରେ ଠିକ୍ ଗତିରେ ଯାଉଛୁ କି ନାହିଁ ତାର କେବଳ ହିସାବ ମାତ୍ର। ତେଣୁ ଯଦି ସ୍ୱପ୍ନ ବିରାଟ ରହେ, ତେବେ ପରୀକ୍ଷା ସ୍ୱୟଂ ଗୋଟିଏ ଆନନ୍ଦର ଉତ୍ସବ ପାଲଟିଯିବ। ପ୍ରତ୍ୟେକ ପରୀକ୍ଷା ସେହି ମହାନ ଉଦ୍ଦେଶ୍ୟର ପୂରଣ ହେବା ଦିଗରେ ଗୋଟିଏ ପଦକ୍ଷେପ ହେବ। ପ୍ରତ୍ୟେକ ସଫଳତା ସେହି ମହାନ ଉଦ୍ଦେଶ୍ୟର ପ୍ରାପ୍ତି ପାଇଁ ଚାବିକାଠି ସଦୃଶ ହୋଇଯିବ। ତେଣୁ ଏ ବର୍ଷ କ'ଣ ହେବ, ଏ ପରୀକ୍ଷାରେ କ'ଣ ହେବ, ତା ଭିତରେ ସୀମିତ ହୋଇ ରହନ୍ତୁନି। ଗୋଟିଏ ବହୁତ ବଡ଼ ଉଦ୍ଦେଶ୍ୟକୁ ଧରି ଚାଲନ୍ତୁ। ତେଣୁ ଯଦି ଆଶା କରିଥିବା ପରିଣାମରୁ କିଛି କମ୍ ମିଳେ, ତଥାପି ମନରେ ହତାଶ ଭାବ ଆସିବ ନାହିଁ। ଅଧିକ ଜୋର ଲଗାଇବା ପାଇଁ, ଅଧିକ ବଳ ପ୍ରୟୋଗ କରିବା ପାଇଁ, ଅଧିକ ଚେଷ୍ଟା କରିବା ପାଇଁ ସାହସ ଜୁଟିବ। ଯେଉଁ ହଜାର ହଜାର ଲୋକ ମୋତେ ଆପ୍ରେ ଛୋଟ ଛୋଟ କଥାମାନ ଲେଖି ପଠାଇଛନ୍ତି, ସେମାନଙ୍କ ମଧ୍ୟରୁ ଶ୍ରେୟ ଗୁପ୍ତା ଏକଥା ଉପରେ ଜୋର ଦେଇଛନ୍ତି ଯେ ଶରୀର ସୁସ୍ଥ ରହିଲେ ମନ ମଧ୍ୟ ସୁସ୍ଥ ରହିବ। ଛାତ୍ରଛାତ୍ରୀମାନେ ନିଜର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ, ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ କରିପାରିବେ। ଆଜି ଏହି ଶେଷ ଦିନରେ ମୁଁ ଏକଥା ମୋଟେ କହିବିନି ଯେ ଆପଣ ଦଣ୍ଡ ବୈଠକ ମାରିବା ଆରମ୍ଭ କରିଦିଅନ୍ତୁ, ଆପଣ 3 କିଲୋମିଟର 5 କିଲୋମିଟର ଦୌଡ଼ିବାକୁ ଯାଆନ୍ତୁ। ହେଲେ ଏକଥା ଠିକ୍ ଯେ ପରୀକ୍ଷା ଦିନମାନଙ୍କରେ ଆପଣଙ୍କର ରୁଟିନ୍ କ'ଣ ରହିଛି? ଅଥଚ 365 ଦିନଯାକ ଆମ ରୁଟିନ୍ ଆମର ସ୍ୱପ୍ନ ଏବଂ ସଂକଳ୍ପ ଅନୁସାରେ ହିଁ ରହିଥିବା ଦରକାର। ଶ୍ରୀମାନ ପ୍ରଭାକର ରେଡ୍ଡିଙ୍କର ଗୋଟିଏ କଥା ସହ ମୁଁ ସହମତ। ସେ ବିଶେଷ ଭାବେ ଅନୁରୋଧ କରିଛନ୍ତି ଯେ ଠିକ୍ ସମୟରେ ଶୋଇବା ଉଚିତ ଓ ସକାଳେ ଶୀଘ୍ର ଉଠି ରିଭିଜନ୍ କରିବା ଉଚିତ। ପରୀକ୍ଷା କେନ୍ଦ୍ରରେ ପ୍ରବେଶପତ୍ର ଏବଂ ଅନ୍ୟ ଜିନିଷପତ୍ର ସହିତ ସମୟ ପୂର୍ବରୁ ପହଞ୍ଚିବା ଆବଶ୍ୟକ। ଏକଥା ପ୍ରଭାକର ରେଡ୍ଡିଜୀ କହିଛନ୍ତି, ବୋଧହୁଏ ମୁଁ ଏକଥା କହିବାକୁ ସାହସ କରିପାରିନଥାନ୍ତି, କାରଣ ଶୋଇବା ମାମଲାରେ ମୁଁ ଟିକିଏ ଉଦାସୀନ। ମୋର ଅନେକ ବନ୍ଧୁ ଅଭିଯୋଗ କରି କହନ୍ତି ଯେ ଆପଣ ବହୁତ କମ୍ ସମୟ ଶୁଅନ୍ତି। ଏହା ମୋର ଗୋଟିଏ ଦୁର୍ବଳତା ହୋଇପାରେ, ମୁଁ ମଧ୍ୟ ଏହାକୁ ଠିକ୍ କରିବାକୁ ଚେଷ୍ଟା କରିବି। କିନ୍ତୁ ଏକଥା ସହ ମୁଁ ନିଶ୍ଚୟ ସହମତ ଯେ ଠିକ୍ ସମୟରେ ଶୋଇବା, ଗଭୀର ନିଦ୍ରା, ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ଆପଣଙ୍କର ଦିନର ଅନ୍ୟାନ୍ୟ କାର୍ଯ୍ୟକଳାପ, ଏବଂ ଏହା ସମ୍ଭବ ମଧ୍ୟ। ମୁଁ ଭାଗ୍ୟବାନ ଯେ ମୋର ନିଦ୍ରାର ସମୟ ଖୁବ୍ କମ୍, କିନ୍ତୁ ଗଭୀର ନିଦ୍ରା ହୁଏ, ଆଉ ଏଥିରେ ମୋର କାମ ମଧ୍ୟ ଚଳିଯାଏ। କିନ୍ତୁ ଆପଣଙ୍କୁ ନିଶ୍ଚୟ ଅନୁରୋଧ କରିବି, ଶୋଇବା ପୂର୍ବରୁ ଫୋନ୍ରେ ଦୀର୍ଘ ସମୟ ଧରି କଥା ହେବା ଅଭ୍ୟାସ କିଛି ଲୋକଙ୍କର ଥାଏ। କଥାବାର୍ତ୍ତା ପରେ ସେହି ଚିନ୍ତାଗୁଡ଼ିକ ମୁଣ୍ଡରେ ଘୁରି ବୁଲୁଥାଏ, ନିଦ କେମିତି ହେବ? ଆଉ ମୁଁ ଯେତେବେଳେ ଶୋଇବା କଥା କହୁଛି, ସେତେବେଳେ ଭାବନ୍ତୁନି ଯେ କେବଳ ଏକ୍ଜାମ୍ ପାଇଁ ଶୋଇବା କଥା କହୁଛି, ଭୁଲ ବୁଝିବେନି। ପରୀକ୍ଷା ଦିନମାନଙ୍କରେ ଚାପମୁକ୍ତ ହୋଇ ଭଲଭାବେ ପରୀକ୍ଷା ଦେବା ପାଇଁ ହିଁ ଶୋଇବା କଥା କହୁଛି, ଶୋଇ ରହିବା କଥା କହୁନାହିଁ। ଏମିତି ନ ହେଉ ଯେ କମ୍ ମାର୍କ ରଖିବା ପରେ ମା ଯେତେବେଳେ ପଚାରନ୍ତି ଯେ ମାର୍କ କମ୍ କାହିଁକି ରହିଲା, ତ କହିବ ଯେ ମୋଦିଜୀ ଶୋଇବା ପାଇଁ କହିଥିଲେ ତ ମୁଁ ଶୋଇପଡ଼ିଥିଲି। ଏମିତି କରିବନି ତ? ମୋର ବିଶ୍ୱାସ ତମେ ଏମିତି କଦାପି କରିବନି। ଅବଶ୍ୟ ଜୀବନରେ ସଫଳତାର ଭିତ୍ତିଭୂମିକୁ ମଜବୁତ କରିବାରେ ଶୃଙ୍ଖଳାର ବଡ଼ ଭୂମିକା ରହିଛି। ଶୃଙ୍ଖଳା ଦ୍ୱାରା ଗୋଟିଏ ମଜବୁତ ମୂଳଦୁଆ ତିଆରି ହୁଏ। ଆଉ ଯେଉଁମାନେ ଅନିୟମିତ, ବିଶୃଙ୍ଖଳ, ସକାଳର କାମ ସନ୍ଧ୍ୟାରେ କରନ୍ତି, ଦ୍ୱିପହରର କାମ ବିଳମ୍ବିତ ରାତ୍ରିରେ କରନ୍ତି, ସେମାନେ ଭାବନ୍ତି ଯେ କାମ ତ ହୋଇଗଲା, କିନ୍ତୁ ସେଥିରେ ଶକ୍ତିର ଏତେ ଅପଚୟ ହୁଏ ଓ ପ୍ରତି ମୁହୂର୍ତ୍ତରେ ମାନସିକ ଚାପ ରହେ। ଆମ ଶରୀରରେ ମଧ୍ୟ କୌଣସି ଗୋଟିଏ ଅଙ୍ଗ ଠିକ୍ ଭାବେ କାମ ନ କଲେ କିମ୍ବା କଷ୍ଟ ଦେଉଥିଲେ, ତାହେଲେ ଅସୁସ୍ଥତାର ଅନୁଭୂତି ହୁଏ। କେବଳ ସେତିକି ନୁହେଁ, ଆମ ଦୈନନ୍ଦିନ ରୁଟିନ୍ ମଧ୍ୟ ବିଗିଡ଼ିଯାଏ। ତେଣୁ କୌଣସି କଥାକୁ ଛୋଟ ବୋଲି ମନେ କରିବା ଉଚିତ ନୁହେଁ। ତେଣୁ ଯାହା ନିର୍ଦ୍ଧାରିତ, ସେଥିରେ କେବେ ହେଲେ କମ୍ପ୍ରମାଇଜ୍ କରିବାକୁ ଅଭ୍ୟାସରେ ପରିଣତ କରନ୍ତୁନି, ସ୍ଥିର କରନ୍ତୁ, କରି ଦେଖାନ୍ତୁ। ବନ୍ଧୁଗଣ, ବେଳେବେଳେ ମୁଁ ଲକ୍ଷ୍ୟ କରିଛି ଯେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରମାନେ ଦୁଇ ପ୍ରକାରର। କିଛି ସେ କ'ଣ ପଢ଼ିଛନ୍ତି, କ'ଣ ଶିଖିଛନ୍ତି, କେଉଁ ବିଷୟ ତାଙ୍କର ଭଲ ହୁଏ, ସେ କଥା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତି। ଅନ୍ୟ ପ୍ରକାର ଛାତ୍ରମାନେ ରହିଥାନ୍ତି, ସେମାନେ ଭାବନ୍ତି ଆରେ ଜଣାନାହିଁ ପରୀକ୍ଷାରେ କ'ଣ ପଡ଼ିବ, ଜଣାନାହିଁ କେମିତି ପ୍ରଶ୍ନ ଆସିବ, ଜାଣିନି ଉତ୍ତର ଦେଇପାରିବି କି ନାହିଁ, ପ୍ରଶ୍ନପତ୍ର କଷ୍ଟ ହେବ ନା ସହଜ। ଆପଣ ମଧ୍ୟ ଏହି ଦୁଇ ପ୍ରକାର ପିଲାଙ୍କୁ ଦେଖିଥିବେ। ପ୍ରଶ୍ନପତ୍ର କେମିତି ହେଇଥିବ ସେହି ଚାପରେ ଯେଉଁମାନେ ରହନ୍ତି ସେମାନଙ୍କ ପରୀକ୍ଷା ଫଳ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ମୋ ପାଖରେ କ'ଣ ସବୁ ରହିଛି ସେହି ଆତ୍ମବିଶ୍ୱାସ ସହ ଯିଏ ଯାଏ ସେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇଦେଇ ଆସେ। ଏହି କଥାକୁ ମୋଠାରୁ ବି ଭଲ ଭାବରେ କହିପାରିବେ ସିଏ ଯାହାଙ୍କର ଚେକ୍ମେଟ୍ କରିବାରେ ପାରଙ୍ଗମତା ରହିଛି ଏବଂ ବିଶ୍ୱର ଭଲ ଭଲ ବ୍ୟକ୍ତିମାନଙ୍କୁ ଯିଏ ଚେକ୍ମେଟ୍ କରିଦେଇଛନ୍ତି। ଚେସ୍ ଖେଳର ସେହି ଚମ୍ପିଅନ୍ ବିଶ୍ୱନାଥନ ଆନନ୍ଦ ନିଜ ଅନୁଭୂତି ସମ୍ପର୍କରେ କହିବେ। ଆସନ୍ତୁ ଏହି ପରୀକ୍ଷା ସମୟରେ ଚେକ୍ମେଟ୍ କରିବାର ଉପାୟ ଆପଣ ତାଙ୍କଠାରୁ ହିଁ ଶିଖିନିଅନ୍ତୁ।
ହ୍ୟାଲୋ, ମୁଁ ବିଶ୍ୱନାଥନ ଆନନ୍ଦ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଉଛି। ମୋ ପରୀକ୍ଷା ପାଇଁ ମୁଁ କିଭଳି ପ୍ରସ୍ତୁତ କଲି ଏବଂ ସେ ସମ୍ପର୍କରେ ମୋର ଅନୁଭୂତି ବିଷୟରେ ମୁଁ କିଛି କହୁଛି। ମୋତେ ଲାଗିଲା ଯେ ପରୀକ୍ଷା ଆମ ପରବର୍ତ୍ତୀ ଜୀବନରେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ପରି। ପରୀକ୍ଷା ପୂର୍ବରୁ ଯଥେଷ୍ଟ ବିଶ୍ରାମ, ସୁଖ ନିଦ୍ରା ଏବଂ ପେଟ ପୂରା ଭୋଜନ ହୋଇଥିବା ଆବଶ୍ୟକ। ଭୋକରେ ରହିବା ଅନୁଚିତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମନ ଶାନ୍ତ ରହିବା ନିହାତି ଦରକାର। ଏହା ଚେସ୍ ଖେଳ ସହିତ ସମାନ। ଖେଳ ସମୟରେ ଆପଣ ଜାଣିନଥାନ୍ତି କେଉଁ ସୈନିକଟି ଆସିବ, ଠିକ୍ ସେମିତି ପରୀକ୍ଷାରେ କେଉଁ ପ୍ରଶ୍ନ ଆସିବ ତାହା ଜଣାନଥାଏ। ତେଣୁ ଯଦି ନିଦ ଠିକ୍ ହୋଇଥାଏ, କ୍ଷୁଧାର୍ଥ ନଥାନ୍ତି ଆଉ ମନ ଯଦି ଶାନ୍ତ ଥାଏ ତେବେ ଠିକ୍ ସମୟରେ ଠିକ୍ ଉତ୍ତରଟି ମନେ ପଡ଼ିଯିବ। ତେଣୁ ଶାନ୍ତ ରୁହନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ନିଜ ଉପରେ ଅଧିକ ଚାପ ପକାନ୍ତୁ ନାହିଁ, ଖୁବ୍ ଉଚ୍ଚ ଆଶା ରଖନ୍ତୁ ନାହିଁ। ଏହାକୁ ଗୋଟିଏ ଆହ୍ୱାନ ରୂପରେ ଗ୍ରହଣ କରନ୍ତୁ। ଭାବନ୍ତୁ, ଯାହା ବର୍ଷକ ମଧ୍ୟରେ ମୋତେ ପଢ଼ାଯାଇଥିଲା ତାହା ମୋର ମନେ ଅଛି କି? ଏ ପ୍ରଶ୍ନଗୁଡ଼ିକର ସମାଧାନ ମୁଁ କରିପାରୁଛି କି? ଶେଷ ମୁହୂର୍ତ୍ତରେ ଅତି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଉପରେ ଏବଂ ଯେଉଁ ବିଷୟଗୁଡ଼ିକ ଆପଣଙ୍କର ଠିକ୍ ଭାବେ ମନେ ରହେନି ସେଗୁଡ଼ିକ ଉପରେ ନଜର ପକାନ୍ତୁ। ପରୀକ୍ଷାରେ ଲେଖିଲା ବେଳେ ଶିକ୍ଷକ କିମ୍ବା ଅନ୍ୟ ଛାତ୍ରମାନଙ୍କ ସହିତ ଏ ବିଷୟରେ ହୋଇଥିବା କିଛି ଘଟଣା ମନେ ପଡ଼ିଲେ ଆପଣଙ୍କୁ ସମ୍ପୂର୍ଣ୍ଣ ବିଷୟବସ୍ତୁ ମନେ ପଡ଼ିଯାଇପାରେ। କଠିନ ପ୍ରଶ୍ନଗୁଡ଼ିକ ଆଉଥରେ ରିଭିଜନ୍ କଲେ ପରୀକ୍ଷା ସମୟରେ ସେଗୁଡ଼ିକ ମସ୍ତିଷ୍କରେ ତାଜା ହୋଇ ରହିଥିବ ଏବଂ ଏହାକୁ ଭଲ ଭାବେ ଲେଖିପାରିବେ। ତେଣୁ ମନକୁ ଶାନ୍ତ ରଖନ୍ତୁ, ରାତିରେ ଭଲ ଭାବରେ ଶୁଅନ୍ତୁ। ଓଭର୍ କନ୍ଫିଡେଣ୍ଟ ହୁଅନ୍ତୁନି କି ନିରାଶାବାଦୀ ମଧ୍ୟ ହୁଅନ୍ତୁନି। ମୁଁ ସବୁବେଳେ ଲକ୍ଷ୍ୟ କରିଛି ଯେ ଆପଣ ଯେତିକି ଭୟ କରନ୍ତି ପରୀକ୍ଷାର ତାଠାରୁ ଭଲ ହୁଏ। ତେଣୁ ଆତ୍ମବିଶ୍ୱାସର ସହିତ ପରୀକ୍ଷା ଦିଅନ୍ତୁ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।
ବିଶ୍ୱନାଥନ ଆନନ୍ଦ ପ୍ରକୃତରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଏବଂ ଆପଣମାନେ ମଧ୍ୟ ଆନ୍ତର୍ଜାତିକ ଚେସ୍ ଖେଳରେ ଖେଳୁଥିଲା ବେଳେ ତାଙ୍କୁ ଦେଖୁଥିବେ ଯେ ସେ କେତେ ଶାନ୍ତ ଏବଂ ଧ୍ୟାନସ୍ଥ ହୋଇ ବସିଥାନ୍ତି। ଆପଣ ଲକ୍ଷ୍ୟ କରିଥିବେ ତାଙ୍କ ଦୃଷ୍ଟି ମଧ୍ୟ ଏପଟ ସେପଟ ହୁଏନି। ଆମେ ବି ତ ଅର୍ଜୁନଙ୍କର ଜୀବନର ଘଟଣା ବିଷୟରେ ଶୁଣିଛେ ଯେ ତାଙ୍କର ଦୃଷ୍ଟି କିଭଳି ପକ୍ଷୀଟିର ଆଖି ଉପରେ ନିବଦ୍ଧ ରହୁଥିଲା। ଠିକ୍ ସେମିତି ବିଶ୍ୱନାଥନ ଆନନ୍ଦଙ୍କୁ ଖେଳୁଥିବା ସମୟରେ ଦେଖିଲେ ତାଙ୍କ ଦୃଷ୍ଟି ତାଙ୍କ ବଡ଼ ଲକ୍ଷ୍ୟସ୍ଥଳ ଉପରେ ନିବଦ୍ଧ ରହିଥାଏ ଏବଂ ତାଙ୍କ ମୁଖମଣ୍ଡଳରେ ଶାନ୍ତ ଭାବ ପ୍ରକଟିତ ହେଉଥାଏ। ଏକଥା ସତ ଯେ କେହି କହିଦେଲେ ଆନ୍ତରିକ ଶାନ୍ତ ଭାବ ଯେ ଆସିଯିବ ତାହା ସହଜ ନୁହେଁ, କିନ୍ତୁ ସେଥିପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ। ହସି ହସି କାହିଁକି ନ କରିବା? ଏମିତି ହସୁଥିଲେ ପରୀକ୍ଷା ଦିନମାନଙ୍କରେ ମଧ୍ୟ ଆପଣଙ୍କର ମୁହଁରେ ହସ ରହିଥିବ ଏବଂ ଆପଣ ଶାନ୍ତି ଅନୁଭବ କରିବେ। ଆପଣ ସାଙ୍ଗସାଥୀମାନଙ୍କ ସହିତ କଥାବାର୍ତ୍ତା କରୁନାହାନ୍ତି, ମୁହଁ ଶୁଖେଇ ରଖିଛନ୍ତି, ଶେଷ ମୁହୂର୍ତ୍ତରେ ଅନେକଗୁଡ଼ିଏ ବହି ଓଲଟାଉଛନ୍ତି, ତେବେ ମନ ଶାନ୍ତ କିଭଳି ହୋଇପାରିବ? ହସନ୍ତୁ, ଖୁବ୍ ହସନ୍ତୁ, ସାଙ୍ଗସାଥୀମାନଙ୍କ ସହ ହସକଥା ସେୟାର କରନ୍ତୁ, ଦେଖିବେ ଆପେ ଆପେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଯିବ। ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ କଥାଟିଏ ବୁଝାଇବାକୁ ଚାହୁଁଛି। କଳ୍ପନା କରନ୍ତୁ ଯେ ଆପଣ ଗୋଟିଏ ପୋଖରୀ କୂଳରେ ଠିଆ ହୋଇଛନ୍ତି ଏବଂ ତଳେ ବହୁତ ବଢ଼ିଆ ଜିନିଷମାନ ଦେଖାଯାଉଛି, କିନ୍ତୁ ଯଦି କେହି ସେହି ପାଣିରେ ଟେକାଟିଏ ମାରେ ଏବଂ ପାଣି ହଲିବା ଆରମ୍ଭ ହୋଇଯାଏ ତାହେଲେ ତଳେ ଦେଖାଯାଉଥିବା ଜିନିଷ ଆଉ କ'ଣ ସ୍ପଷ୍ଟ ଭାବେ ଦେଖାଯିବ? ପାଣି ସ୍ଥିର ଥିଲେ ଗଭୀରତାରେ ଥିବା ଜିନିଷ ମଧ୍ୟ ଦେଖାଯାଏ, କିନ୍ତୁ ଜଳ ଅସ୍ଥିର ହେଲେ ତଳେ କିଛି ଦେଖାଯାଏନି। ଆପଣଙ୍କ ଭିତରେ ଅନେକ କିଛି ପଡ଼ି ରହିଛି, ବର୍ଷଯାକର ପରିଶ୍ରମର ଭଣ୍ଡାର ପଡ଼ି ରହିଛି, କିନ୍ତୁ ମନ ଅସ୍ଥିର ହେଲେ ସେ ଭଣ୍ଡାର ଆପଣ ନିଜେ ବି ଖୋଜିପାରିବେନି। ମନ ସ୍ଥିର ଥିଲେ ଆପଣଙ୍କର ସେହି ଭଣ୍ଡାର ଆପଣଙ୍କୁ ସ୍ପଷ୍ଟ ଭାବରେ ଦେଖାଯିବ ଆଉ ଆପଣଙ୍କ ପାଇଁ ଏକ୍ଜାମ୍ ଖୁବ୍ ସହଜ ହୋଇଯିବ। ମୁଁ ନିଜ କଥା କହୁଛି, ଯେତେବେଳେ ମୁଁ କୌଣସି ଲେକ୍ଚର ଶୁଣିବାକୁ ଯାଇଥାଏ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ କିଛି ଏଭଳି ବିଷୟ ଆଲୋଚନା ହେଉଥାଏ ଯାହା ସମ୍ପର୍କରେ ମୋର ଜ୍ଞାନ ନାହିଁ, ସେଠାରେ ମୋତେ ଖୁବ୍ ମନଧ୍ୟାନ ଦେବାକୁ ପଡ଼େ। ବେଳେବେଳେ ଅଧିକ କନ୍ସେଣ୍ଟ୍ରେଟ୍ କରି ବୁଝିବାକୁ ଚେଷ୍ଟା କଲେ ଭିତରେ ଗୋଟିଏ ମାନସିକ ଚାପ ଅନୁଭବ କରିଥାଏ, ପରେ ଭାବେ ଯେ ଟିକିଏ ଆରାମ କରିବା ମୋ ପାଇଁ ଠିକ୍ ହେବ। ତେଣୁ ମୁଁ ନିଜେ ମୋ ଟେକ୍ନିକ୍ ବାହାର କରିଛି। ଖୁବ୍ ଡିପ୍ ବ୍ରେଦିଂ କରେ, ଗଭୀର ନିଶ୍ୱାସ ପ୍ରଶ୍ୱାସ ନିଏ, ତିନିଥର ପାଞ୍ଚଥର ଗଭୀର ଶ୍ୱାସ ନିଏ, 30-40 କିମ୍ବା 50 ସେକେଣ୍ଡ ସମୟ ଲାଗେ, କିନ୍ତୁ ପରେ ମୋ ମନ ସମ୍ପୂର୍ଣ୍ଣ ଶାନ୍ତ ହୋଇ ବିଷୟବସ୍ତୁକୁ ବୁଝିବା ପାଇଁ ପ୍ରସ୍ତୁତ ହୋଇଯାଏ। ହୁଏତ ମୋର ଏହି ଅନୁଭୂତି ଆପଣମାନଙ୍କ କାମରେ ବି ଲାଗିପାରେ। ରଜତ ଗ୍ରୱାଲ ଗୋଟିଏ ଭଲ କଥା କହିଛନ୍ତି, ସେ ମୋ ଆପ୍ରେ ଲେଖିଛନ୍ତି ଯେ ଆମେ ପ୍ରତିଦିନ ଅନ୍ୟୁନ ଅଧଘଣ୍ଟା ସାଙ୍ଗସାଥିମାନଙ୍କ ସହ ପରିବାର ସହ ରିଲାକ୍ସ ଅନୁଭବ କରି ଗପସପ ହେବା। ରଜତଜୀ ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, କାରଣ ପରୀକ୍ଷା ଦେଇ ଫେରିବା ପରେ ଆମେ ହିସାବ କରିବା ଆରମ୍ଭ କରିଦେବୁ କେତେ ଠିକ୍ ଉତ୍ତର ଦେଇଛୁ କେତେ ଭୁଲ। ଯଦି ବାପା ମା' ଶିକ୍ଷିତ ଆଉ ପୁଣି ଯଦି ସେମାନେ ଶିକ୍ଷକ, ତେବେ ପୁରା ଉତ୍ତର ଖାତା ଆଉ ଥରେ ଲେଖିବାକୁ କହନ୍ତି ଆଉ ହିସାବ କରନ୍ତି 40 ମାର୍କ ରହିବ, 80 ମାର୍କ ରହିବ ନା 90 ମାର୍କ ରହିବ। ଆପଣଙ୍କର ମୁଣ୍ଡ ଯେଉଁ ପରୀକ୍ଷା ସରିଗଲା ସେଥିରେ ଫସି ରହେ। ଆପଣ ମଧ୍ୟ ଏ ବିଷୟକୁ ନେଇ ସାଙ୍ଗସାଥୀମାନଙ୍କ ସହିତ ଫୋନ୍ରେ କଥାବାର୍ତ୍ତା ହୋଇଥାନ୍ତି, ଏ ପ୍ରଶ୍ନର ଉତ୍ତର ତମେ କ'ଣ ଲେଖିଲ, ସେ ପରୀକ୍ଷାଟି କେମିତି ହେଲା, ମୁଁ ତ ଭୁଲ କରିଦେଲି, ଆରେ ମୁଁ ଏହାର ଉତ୍ତର ଜାଣିଥିଲି କିନ୍ତୁ ପରୀକ୍ଷା ବେଳେ ମନେ ପଡ଼ିଲାନି, ଏସବୁ କଥାରେ ଆମେ ମଜି ରହିଥାଉ। ବନ୍ଧୁଗଣ, ଏଭଳି କରନ୍ତୁନି, ଏକ୍ଜାମରେ ଯାହା ହେଇଗଲା ହେଇଗଲା, ପରିବାର ସହ ଅନ୍ୟାନ୍ୟ ବିଷୟରେ ଗପସପ ହୁଅନ୍ତୁ, ପୁରୁଣା ଖୁସିର ମୁହୂର୍ତ୍ତକୁ ମନେ ପକାନ୍ତୁ, ବାପା ମାଆଙ୍କ ସାଙ୍ଗେ ଯଦି କେଉଁଠୁକୁ ଯାଇଥାନ୍ତି ସେ ଦୃଶ୍ୟଗୁଡ଼ିକୁ ମନେ ପକାନ୍ତୁ, ପରୀକ୍ଷା କଥା ମୁଣ୍ଡରୁ କାଢ଼ି ଅଧଘଣ୍ଟା ଅତିବାହିତ କରନ୍ତୁ। ରଜତଜୀଙ୍କର କଥା ପ୍ରକୃତରେ ବୁଝିବା ପରି, ବନ୍ଧୁଗଣ, ଶାନ୍ତି ବିଷୟରେ ମୁଁ ଆପଣଙ୍କୁ କ'ଣ କହିବି, ପରୀକ୍ଷା ପୂର୍ବରୁ ଏଭଳି ଜଣେ ବ୍ୟକ୍ତି ଆପଣଙ୍କ ପାଇଁ ବାର୍ତ୍ତା ପଠାଇଛନ୍ତି ଯିଏ ମୂଳତଃ ଜଣେ ଶିକ୍ଷକ ଏବଂ ଆଜିକାଲି ସଂସ୍କାର ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଆଜିର ପରିପ୍ରେକ୍ଷୀରେ ରାମଚରିତ ମାନସ ବିଷୟରେ ପ୍ରବଚନ ଦେଇ ସେ ଦେଶ ଦୁନିଆରେ ସଂସ୍କାରର ପ୍ରଚାର ପ୍ରସାର କରୁଛନ୍ତି। ଏଭଳି ପୂଜ୍ୟ ମୋରାରୀ ବାପୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଟିପ୍ ପଠାଇଛନ୍ତି, ସେ ତ ନିଜେ ଶିକ୍ଷକ, ଜଣେ ଚିନ୍ତାନାୟକ, ତେଣୁ ତାଙ୍କ କଥାରେ ଉଭୟ ବିଷୟବସ୍ତୁର ପ୍ରତିଫଳନ ଦେଖିବାକୁ ମିଳୁଛି।
ମୁଁ ମୁରାରୀ ବାପୁ କହୁଛି। ମୁଁ ବିଦ୍ୟାର୍ଥୀ ଭାଇ ଭଉଣୀମାନଙ୍କୁ କେବଳ ଏତିକି କହିବାକୁ ଚାହୁଁଛି ଯେ ପରୀକ୍ଷା ସମୟରେ ମନ ଉପରେ କୌଣସି ଚାପ ନ ରଖି ବୁଦ୍ଧି ଦ୍ୱାରା ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରି ଏକାଗ୍ର ଚିତ୍ତରେ ପରୀକ୍ଷାରେ ଅବତୀର୍ଣ୍ଣ ହୁଅନ୍ତୁ ଏବଂ ସମ୍ମୁଖକୁ ଆସିଥିବା ପରିସ୍ଥିତିକୁ ସ୍ୱୀକାର କରିନିଅନ୍ତୁ। ପରିସ୍ଥିତିକୁ ସ୍ୱୀକାର କରିନେବା ଦ୍ୱାରା ଆମ ମନ ପ୍ରଫୁଲ୍ଲିତ ରହିବା ସହ ଆମେ ଖୁସି ରହିପାରିବା, ଏହା ମୋର ଅନୁଭୂତି। ପରୀକ୍ଷାରେ ଆପଣ ଚାପମୁକ୍ତ ଓ ପ୍ରସନ୍ନ ଚିତ୍ତ ହୋଇ ଆଗକୁ ବଢ଼ନ୍ତୁ, ନିଶ୍ଚୟ ସଫଳତା ପାଇବେ। ଯଦି ବା ସଫଳତା ପ୍ରାପ୍ତ ନହେଲା ତେବେ ଫେଲ୍ ହେବାର ଦୁଃଖ ରହିବ ନାହିଁ, ସଫଳତା ପାଇବା ପରି ଗର୍ବ ଅନୁଭବ କରିବେ। ଗୋଟିଏ ସେର କହି ମୋ ବାର୍ତ୍ତା ଓ ଶୁଭେଚ୍ଛା ଦେଉଛି, ଜରୁରୀ ନୁହେଁ ଯେ ସମସ୍ତେ ସଫଳ ହେବେ, ଅସଫଳତା ସହ ବି ବଞ୍ଚିବା ଶିଖନ୍ତୁ। ଆମର ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ କି ବାତ୍ କାର୍ଯ୍ୟକ୍ରମକୁ ମୁଁ ଖୁବ୍ ସ୍ୱାଗତ କରୁଛି। ସମସ୍ତଙ୍କ ପାଇଁ ମୋର ଅନେକ ଅନେକ ଶୁଭେଚ୍ଛା, ଧନ୍ୟବାଦ।
ଆମ ସମସ୍ତଙ୍କୁ ଗୋଟିଏ ଖୁବ୍ ଭଲ ବାର୍ତ୍ତା ଦେଇଥିବାରୁ ପୂଜ୍ୟ ମୋରାରୀ ବାପୁଙ୍କୁ ମୁଁ କୃତଜ୍ଞତା ଜଣାଉଛି। ବନ୍ଧୁଗଣ, ଆଜି ଆଉ ଗୋଟିଏ କଥା କହିବାକୁ ଚାହୁଁଛି। ମୁଁ ଦେଖୁଛି ଯେ ଲୋକେ ଏଥର ମୋତେ ଯେଉଁ ବାର୍ତ୍ତାମାନ ପଠାଇଛନ୍ତି ସେଥିରେ ଯୋଗ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ଏହା ମୋ ପାଇଁ ଆନନ୍ଦର କଥା ଯେ ଆଜିକାଲି ଦୁନିଆରେ ମୁଁ ଯାହା ସହିତ ସାକ୍ଷାତ କଲେ, ଅଳ୍ପ ସମୟ ପାଇଁ ହେଉ ପଛେ, ସେମାନେ ଯୋଗ ସମ୍ପର୍କରେ କିଛି ନା କିଛି କହୁଛନ୍ତି। ସେ ଭାରତର କୌଣସି ବ୍ୟକ୍ତି ହେଉ ବା ବିଦେଶର ବ୍ୟକ୍ତି ହେଉ, ଯୋଗ ପ୍ରତି ତାଙ୍କ ମନରେ କିଛି ଆକର୍ଷଣ ସୃଷ୍ଟି ହୋଇଛି, କିଛି ଜିଜ୍ଞାସା ସୃଷ୍ଟି ହୋଇଛି, ଏକଥା ମୋତେ ଆନନ୍ଦିତ କରୁଛି। ଶ୍ରୀ ଅତନୁ ମଣ୍ଡଳ, ଶ୍ରୀ କୁନାଲ ଗୁପ୍ତା, ଶ୍ରୀ ସୁଶାନ୍ତ କୁମାର, ଶ୍ରୀ କେଜି ଆନନ୍ଦ, ଶ୍ରୀ ଅଭିଜିତ କୁଲକର୍ଣ୍ଣୀ ଆଉ ବି ଅନେକ ଲୋକ ମୋତେ ମୋ ଆପ୍ରେ ମେଡିଟେସନ୍ କଥା କହିଛନ୍ତି, ଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ସେ ଯାହା ହେଉ ବନ୍ଧୁ, ଯଦି ମୁଁ କହେ ଯେ କାଲିଠାରୁ ଆପଣ ଯୋଗ କରିବା ଆରମ୍ଭ କରିଦିଅନ୍ତୁ, ତେବେ ତାହା ଆପଣଙ୍କ ପ୍ରତି ଅନ୍ୟାୟ ହୋଇଯିବ। କିନ୍ତୁ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ଅନ୍ତତଃ ପରୀକ୍ଷା ଯୋଗୁଁ ଏହାକୁ ବନ୍ଦ କରନ୍ତୁନି, ଯଦି କରୁଛନ୍ତି ତେବେ କରନ୍ତୁ। କିନ୍ତୁ ଏକଥା ସତ ଯେ ଛାତ୍ର ଜୀବନରେ ହେଉ କିମ୍ବା ଜୀବନର ଉତ୍ତରାର୍ଦ୍ଧରେ ହେଉ, ଅନ୍ତର୍ମନର ବିକାଶ ଦିଗରେ ଯୋଗ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଚାବିକାଠି, ଅତି ସହଜ ଚାବିକାଠି। ଏକଥା ପ୍ରତି ଆପଣ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ହଁ, ଯଦି ଆପଣଙ୍କ ଆଖପାଖରେ କୌଣସି ଯୋଗ ବିଶେଷଜ୍ଞ ଥାଆନ୍ତି, ତାଙ୍କୁ ପଚାରିଲେ ଆଗରୁ ଯୋଗ କରିନଥିଲେ ମଧ୍ୟ ପରୀକ୍ଷା ସମୟରେ 2-4-5 ମିନିଟ୍ ପାଇଁ କ'ଣ କରିହେବ ସେ କଥା ସେ ବତାଇଦେବେ। ଦେଖନ୍ତୁ, ପାରୁଛନ୍ତି ଯଦି କରନ୍ତୁ, ହଁ ମୋର ସେଥିରେ ଗଭୀର ବିଶ୍ୱାସ ରହିଛି। ମୋର ଯୁବବନ୍ଧୁ, ପରୀକ୍ଷା ହଲ୍କୁ ପ୍ରବେଶ ପାଇଁ ଆପଣ ଖୁବ୍ ତରତର ହୁଅନ୍ତି, ନିଜ ନିଜ ସିଟ୍ରେ ଯାଇ ବସିଯିବାକୁ ଉଦ୍ୟତ ହୁଅନ୍ତି ନା, ଏଥିପାଇଁ ଏତେ ତରତର କାହିଁକି? ସମୟକୁ ଠିକ୍ ଭାବେ ଆମେ ପରିଚାଳନା କାହିଁକି ନ କରିବା? ଯାହାଦ୍ୱାରା ଟ୍ରାଫିକ୍ ଜାମ୍ ହେଲେ ମଧ୍ୟ ଆମେ ଠିକ୍ ସମୟରେ ପରୀକ୍ଷାସ୍ଥଳକୁ ପହଞ୍ଚିପାରିବା। କାରଣ ଏପରି ଘଟଣା ଗୋଟିଏ ନୂଆ ମାନସିକ ଚାପ ସୃଷ୍ଟି କରେ। ଆଉ ଗୋଟିଏ କଥା, ଆମକୁ ଯେତିକି ସମୟ ଦିଆଯାଇଛି ସେଥିରେ ଯେଉଁ ପ୍ରଶ୍ନମାନ ରହିଛି, ଯାହା ନିର୍ଦ୍ଦେଶ ଦିଆଯାଇଛି, ବେଳେବେଳେ ଲାଗେ ଯେ ଏସବୁରେ ହିଁ ଆମର ସମୟ ଚାଲିଯିବ। ସେ କଥା ନୁହେଁ ବନ୍ଧୁଗଣ, ଆପଣ ସେହି ନିର୍ଦ୍ଦେଶଗୁଡ଼ିକୁ ଟିକିନିକି ଭାବେ ପଢ଼ନ୍ତୁ। 2 ମିନିଟ୍, 3 ମିନିଟ୍, 5 ମିନିଟ୍ ଯିବ, କୌଣସି କ୍ଷତି ନାହିଁ। କିନ୍ତୁ ତାଦ୍ୱାରା ପରୀକ୍ଷାରେ କ'ଣ କରିବାକୁ କୁହାଯାଇଛି ସେଥିରେ କୌଣସି ଭୁଲ ହେବନି ଏବଂ ପରେ ଅନୁତାପ କରିବାକୁ ପଡ଼ିବନି। ବେଳେବେଳେ ମୁଁ ଦେଖିଛି ପ୍ରଶ୍ନପତ୍ର ପାଇଲା ପରେ ଦେଖିବାକୁ ମିଳେ ଯେ ପାଟର୍ନ ଚେଞ୍ଜ ହୋଇଯାଇଛି, କିନ୍ତୁ ନିର୍ଦ୍ଦେଶାବଳୀ ପଢ଼ିଦେଲେ ଆମେ ନୂଆ ଶୈଳୀ ସହ ନିଜକୁ ଖାପ ଖୁଆଇଦେଉ ଏବଂ ଜାଣିପାରୁ ଯେ ଆମକୁ ଏଭଳି କରିବାକୁ ଅଛି। ଆଉ ମୋର ଆପଣମାନଙ୍କୁ ଅନୁରୋଧ ଯେ 5 ମିନିଟ୍ ଯାଉ ପଛେ ଏହାକୁ ନିଶ୍ଚୟ ପଢ଼ନ୍ତୁ। ଶ୍ରୀମାନ ୟାସ୍ ନାଗର ସେ ମୋ ମୋବାଇଲ୍ ଆପ୍ରେ ଲେଖିଛନ୍ତି ଯେ ସେ ଯେତେବେଳେ ପ୍ରଥମ କରି ପ୍ରଶ୍ନ ପଢ଼ିଲେ ତାଙ୍କୁ ବହୁତ କଠିନ ଲାଗିଲା, କିନ୍ତୁ ସେହି ପ୍ରଶ୍ନ ସବୁକୁ ଆଉଥରେ ଆତ୍ମବିଶ୍ୱାସ ସହ ଭାବିଲେ ଯେ ଏହି ପ୍ରଶ୍ନପତ୍ରଟି ହିଁ ମୋ ହାତରେ ଅଛି, ଏହାଛଡ଼ା ଆଉ କୌଣସି ନୂଆ ପ୍ରଶ୍ନ ଆସିବାର ନାହିଁ, ମୋର କେବଳ ଏହି ପ୍ରଶ୍ନଗୁଡ଼ିକ ହିଁ ସମାଧାନ କରିବାକୁ ଅଛି ବୋଲି ଆଉଥରେ ଭାବିଲି। ସେତେବେଳେ ଖୁବ୍ ସହଜରେ ଏଗୁଡ଼ିକ ବୁଝି ହୋଇଗଲା ବୋଲି ସେ ଜଣାଇଛନ୍ତି। ପ୍ରଥମ ଥର ପଢ଼ିବା ପରେ ଲାଗିଥିଲା ଯେ ଏଗୁଡ଼ିକର ଉତ୍ତର ମୋତେ ଆସୁନି, କିନ୍ତୁ ଆଉଥରେ ପଢ଼ିବା ପରେ ମୋତେ ଲାଗିଲା ଯେ ପ୍ରଶ୍ନଟି ଅନ୍ୟ ଢଙ୍ଗରେ ପଚରାଯାଇଛି, କିନ୍ତୁ ସେହି କଥା ହିଁ ପଚରାଯାଇଛି ଯାହା ମୁଁ ଜାଣିଛି। ପ୍ରଶ୍ନକୁ ଠିକ୍ ଭାବେ ବୁଝିବା ନିହାତି ଦରକାର। ପ୍ରଶ୍ନକୁ ବୁଝି ନ ପାରିଲେ ଏହା ବେଳେବେଳେ କଠିନ ଲାଗେ। ମୁଁ ୟଶ ନାଗରଙ୍କର ଏ କଥା ଉପରେ ଗୁରୁତ୍ୱ ଦେଉଛି ଯେ ଆପଣ ପ୍ରଶ୍ନକୁ 2 ଥର ପଢ଼ନ୍ତୁ, 3 ଥର ପଢ଼ନ୍ତୁ, 4 ଥର ପଢ଼ନ୍ତୁ, ଆଉ ଆପଣ ଯାହା ଜାଣିଛନ୍ତି ତା ସହିତ ଏହାକୁ ମ୍ୟାଚ୍ କରିବାକୁ ଚେଷ୍ଟା କରନ୍ତୁ। ଆପଣ ଦେଖିବେ ସେ ପ୍ରଶ୍ନର ଉତ୍ତର ଲେଖିବା ଆଗରୁ ହିଁ ତାହା ସହଜ ହୋଇଯିବ। ମୋ ପାଇଁ ଆଜି ଖୁସିର କଥା ଯେ ଭାରତରତ୍ନ ଏବଂ ଆମର ବହୁତ ସମ୍ମାନିତ ବୈଜ୍ଞାନିକ CNR ରାଓ ଧୈର୍ଯ୍ୟ ଉପରେ ଜୋର୍ ଦେଇଛନ୍ତି। ଖୁବ୍ କମ୍ ଶବ୍ଦରେ ଅଥଚ ବହୁତ ସୁନ୍ଦର ବାର୍ତ୍ତା ସେ ଆମର ସବୁ ବିଦ୍ୟାର୍ଥୀଙ୍କୁ ଦେଇଛନ୍ତି। ଆସନ୍ତୁ ରାଓ ସାହେବଙ୍କର ସେହି ବାର୍ତ୍ତା ଶୁଣିବା।
ମୁଁ CNR ରାଓ ବାଙ୍ଗାଲୋରରୁ କହୁଛି। ମୁଁ ପୂର୍ଣ୍ଣ ଭାବରେ ଅନୁଭବ କରିଛି ଯେ ପରୀକ୍ଷା ଉଦ୍ବେଗ ଆଣେ, ବେଶିକରି ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ। ଆଦୌ ବ୍ୟସ୍ତ ହୁଅନ୍ତୁନି, ଉତ୍ତମ ଭାବରେ ନିଜକୁ ପ୍ରସ୍ତୁତ କରନ୍ତୁ। ହଁ, ମନେ ରଖନ୍ତୁ ଯେ ଆମ ଏଇ ଦେଶରେ ଅନେକ ସୁଯୋଗ ରହିଛି। ଆପଣ ନିର୍ଣ୍ଣୟ କରନ୍ତୁ ଆପଣ ଜୀବନରେ କ'ଣ ହେବାକୁ ଚାହାନ୍ତି, ଆଉ ତାକୁ ଜମା ଛାଡ଼ନ୍ତୁନି। ଆପଣ ନିଶ୍ଚୟ କୃତକାର୍ଯ୍ୟ ହେବେ। ଜମାରୁ ଭୁଲନ୍ତୁନି ଯେ ଆପଣ ଏହି ବିଶାଳ ବିଶ୍ୱର ଜଣେ ଶିଶୁ। ବୃକ୍ଷ ପର୍ବତ ଭଳି ଆପଣଙ୍କର ବି ଏଠି ରହିବାର ଅଧିକାର ରହିଛି। କେବଳ ଆପଣଙ୍କର ଆବଶ୍ୟକ ଦୃଢ଼ତା, ନଛୋଡ଼ବନ୍ଧା ମନୋଭାବ ଆଉ ଉତ୍ସର୍ଗୀକୃତ ସାଧନା, ଏହି ଗୁଣଗୁଡ଼ିକୁ ଅକ୍ତିଆର କଲେ ଆପଣ ଜୀବନର ସବୁ ପରୀକ୍ଷା ଏବଂ ଅନ୍ୟ ଉଦ୍ୟମଗୁଡ଼ିକରେ ନିଶ୍ଚୟ ସଫଳ ହୋଇପାରିବେ। ଆପଣ ଜୀବନରେ ଯାହା ହେବାକୁ ଚାହୁଁଛନ୍ତି ସେହିଭଳି ହୁଅନ୍ତୁ ବୋଲି ମୋର ଶୁଭକାମନା। ଈଶ୍ୱରଙ୍କର ଆଶୀର୍ବାଦ।
ଦେଖନ୍ତୁ, ଜଣେ ବୈଜ୍ଞାନିକଙ୍କର କଥା କହିବାର ଶୈଳୀ କେମିତି ହୋଇପାରେ? ଯେଉଁ କଥା କହିବା ପାଇଁ ମୁଁ ଅଧଘଣ୍ଟା ନେଉଛି ସେହି କଥାକୁ ସେ 3 ମିନିଟ୍ରେ କହିପାରୁଛନ୍ତି। ଏଇ ତ ବିଜ୍ଞାନର ବଳ, ଆଉ ଏଇ ତ ବୈଜ୍ଞାନିକ ମନର ଶକ୍ତି। ମୁଁ ରାଓ ସାହେବଙ୍କ ନିକଟରେ କୃତଜ୍ଞ ଯେ ସେ ଦେଶର ପିଲାମାନଙ୍କୁ ପ୍ରେରଣାଦୀପ୍ତ କଲେ। ସେ ଯେଉଁ କଥାଗୁଡ଼ିକ କହିଛନ୍ତି, ଦୃଢ଼ତାର, ନିଷ୍ଠାର, ସାଧନାର, ସେଗୁଡ଼ିକ ହେଲା ଡେଡିକେସନ୍, ଡିଟର୍ମିନେସନ୍, ଡେଲିଜେନ୍ସ। ଦୃଢ଼ ରୁହନ୍ତୁ ବନ୍ଧୁ, ଅଟଳ ରୁହନ୍ତୁ। ଆପଣ ଯଦି ଦୃଢ଼ ରହିବେ ତାହେଲେ ଡର ବି ଡରିଯିବ, ଆଉ ପରୀକ୍ଷାରେ ଭଲ କରିବା ପାଇଁ ସୁନେଲି ଭବିଷ୍ୟତ ଆପଣଙ୍କୁ ଅପେକ୍ଷା କରୁଛି। ଏବେ ମୁଁ ଆପ୍ରେ ରୁଚିକା ଡାବସ୍ ନିଜର ପରୀକ୍ଷା ଅନୁଭୂତିକୁ ସେୟାର କରିଛନ୍ତି। ସେଥିରେ ସେ କହିଛନ୍ତି ଯେ ପରୀକ୍ଷା ସମୟରେ ଅନେକ ପରିବାରରେ ପଜିଟିଭ୍ ଆଟ୍ମୋସ୍ଫିୟର ତିଆରି କରିବାର ପ୍ରୟାସ କରାଯାଏ, ଆଉ ଏକଥା ବି ଅନେକ ସାଙ୍ଗସାଥୀଙ୍କ ପରିବାରରେ ଚର୍ଚ୍ଚା ହେଉଥିଲା, ସବୁକୁ ମିଶାଇ ପଜିଟିଭ୍ ବାତାବରଣ। ଏକଥା ସତ, ସଚିନଜୀ ଯେମିତି କହିଛନ୍ତି, ପଜିଟିଭ୍ ଆପ୍ରୋଚ୍, ପଜିଟିଭ୍ ଫ୍ରେମ୍ ଅଫ୍ ମାଇଣ୍ଡ ପଜିଟିଭ୍ ଏନର୍ଜିକୁ ପ୍ରାଣବନ୍ତ କରିଥାଏ। ବେଳେବେଳେ ଏମିତି ବହୁତ କଥା କୁହାଯାଏ ଯାହା ଆମକୁ ପ୍ରେରଣା ଦିଏ, ତେଣୁ ଭାବନ୍ତୁନି ଯେ ଏସବୁ କେବଳ ବିଦ୍ୟାର୍ଥୀମାନଙ୍କୁ ହିଁ ପ୍ରେରଣା ଦେଇଥାଏ ବୋଲି। ଜୀବନର ଯେକୌଣସି ସ୍ତରରେ ଆପଣ ଥାଆନ୍ତୁ ନା କାହିଁକି, ଉତ୍ତମ ଉଦାହରଣ, ସତ୍ୟ ଘଟଣା ବହୁତ ବଡ଼ ପ୍ରେରଣା ଦିଏ, ଖୁବ୍ ଉତ୍ସାହ ଦିଏ, ଆଉ ସଙ୍କଟ ସମୟରେ ନୂଆ ରାସ୍ତା ବି ତିଆରି କରିଦିଏ। ଆମେ ସବୁ ଆମର ସିଲାବସ୍ରେ ବିଦ୍ୟୁତ୍ ବଲ୍ବର ଉଦ୍ଭାବକ ଥମାସ୍ ଆଲ୍ବା ଏଡିସନ୍ଙ୍କ ବିଷୟରେ ପଢ଼ୁ, କିନ୍ତୁ ଜାଣନ୍ତି ବନ୍ଧୁ, ଏହି କାମରେ ସଫଳତା ପାଇବା ପାଇଁ ସେ କେତେ ବର୍ଷ ବିତାଇ ଦେଇଥିଲେ, କେତେଥର ବିଫଳତା ମିଳିଲା, କେତେ ସମୟ ଗଲା, କେତେ ଅର୍ଥଶ୍ରାଦ୍ଧ ହେଲା, ବିଫଳତାରେ କେତେ ନିରାଶ ଆସିଥିବ। କିନ୍ତୁ ଆଜି ଦେଖନ୍ତୁ, ତାଙ୍କରି ଆବିଷ୍କୃତ ଇଲେକ୍ଟ୍ରିସିଟି, ତାଙ୍କ ଉଦ୍ଭାବିତ ବଲ୍ବ ଆମମାନଙ୍କ ଜୀବନକୁ କିଭଳି ଆଲୋକିତ କରୁଛି। ଏଇଥିପାଇଁ କୁହାଯାଏ ବିଫଳତା ଭିତରେ ବି ଲୁଚି ରହିଥାଏ ସଫଳତାର ସମ୍ଭାବନା ସବୁ। ଶ୍ରୀନିବାସ ରାମାନୁଜନଙ୍କୁ କିଏ ବା ନ ଜାଣିଛି, ଆଧୁନିକ ସମୟର ମହାନ୍ତମ ଗଣିତଜ୍ଞଙ୍କ ଭିତରେ ସେ ଜଣେ ପରିଚିତ ନା, ଭାରତୀୟ ଗଣିତଜ୍ଞ। ଆପଣ ଜାଣିଥିବେ ଗଣିତରେ ତାଙ୍କର କୌଣସି ଆନୁଷ୍ଠାନିକ ଶିକ୍ଷା ନଥିଲା, କୌଣସି ବିଶେଷ ତାଲିମ ବି ନଥିଲା, କିନ୍ତୁ ସେ ଗାଣିତିକ ବିଶ୍ଳେଷଣ, ସଂଖ୍ୟାତତ୍ତ୍ୱ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରଚୁର ଅବଦାନ ରଖିଛନ୍ତି। ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତେଇଥିବା ଏହି ଗଣିତଜ୍ଞ ଦୁନିଆକୁ ବି ବହୁତ କିଛି ଅବଦାନ ଦେଇଯାଇଛନ୍ତି। ଜେ କେ ରାଓଲିଂ ଗୋଟିଏ ଉତ୍କୃଷ୍ଟ ଉଦାହରଣ ଯେ ସଫଳତା କେତେବେଳେ ବି କାହାକୁ ମିଳିପାରେ। ହ୍ୟାରି ପୋଟର ସିରିଜ୍ ଆଜି ସାରା ବିଶ୍ୱରେ ଲୋକପ୍ରିୟ, କିନ୍ତୁ ଆରମ୍ଭରେ ଏଭଳି ନଥିଲା। କେତେ କେତେ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା ତାଙ୍କୁ, କେତେ ବିଫଳତା ଆସିଛି। ରୋଲିଂ ନିଜେ ଲେଖିଛନ୍ତି ଯେ ଅସୁବିଧାରେ ସେ ତାଙ୍କର ସମସ୍ତ ଶକ୍ତିକୁ ସେହି କାମ ପାଇଁ ବିନିଯୋଗ କରିଥିଲେ ଯାହାକି ପ୍ରକୃତରେ ତାଙ୍କ ପାଇଁ ଗୁରୁତ୍ୱ ରଖିଥିଲା। ପରୀକ୍ଷା ଆଜିକାଲି କେବଳ ବିଦ୍ୟାର୍ଥୀଙ୍କର ନୁହେଁ, ପୁରା ପରିବାରର ଆଉ ପୁରା ସ୍କୁଲର ଟ୍ୟୁଟରମାନଙ୍କର ସମସ୍ତଙ୍କର ହୋଇଯାଇଛି। କିନ୍ତୁ ଅଭିଭାବକ ଆଉ ଶିକ୍ଷକମାନଙ୍କ ବିନା ସହାୟତାରେ ଏକା ବିଦ୍ୟାର୍ଥୀଙ୍କର ସ୍ଥିତି କିଛି ଭଲ ନୁହେଁ। ଶିକ୍ଷକ ହୁଅନ୍ତୁ, ଅଭିଭାବକ ହୁଅନ୍ତୁ, ଏମିତିକି ସିନିୟର ଷ୍ଟୁଡେଣ୍ଟ ହୁଅନ୍ତୁ, ଏ ସମସ୍ତେ ମିଳିମିଶି ଯଦି ଗୋଟିଏ ୟୁନିଟ୍ ତିଆରି କରି ସମାନ ବିଚାରଧାରାକୁ ନେଇ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବେ, ତାହେଲେ ପରୀକ୍ଷା ସରଳ ହୋଇଯିବ। ଶ୍ରୀମାନ କେଶବ ବୈଷ୍ଣବ ମୋ ଆପ୍ରେ ଲେଖିଛନ୍ତି, ସେ ଅଭିଯୋଗ କରିଛନ୍ତି ଯେ ପିଲାମାନେ ଅଧିକ ନମ୍ବର ଆଣନ୍ତୁ ବୋଲି ଅଭିଭାବକମାନେ ପିଲାଙ୍କ ଉପରେ କେବେ ବି ଚାପ ସୃଷ୍ଟି କରିବା ଉଚିତ ନୁହେଁ। କେବଳ ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦେବା ଆବଶ୍ୟକ। ପିଲା ଚାପମୁକ୍ତ ରହୁ, ରିଲାକ୍ସ ରହୁ, ଏକଥା ଅଭିଭାବକ ଚିନ୍ତା କରିବା ଉଚିତ। ବିଜୟ ଜିନ୍ଦଲ ଲେଖିଛନ୍ତି, ପିଲାଙ୍କ ଉପରେ ଅଭିଭାବକମାନେ ନିଜ ଆକାଂକ୍ଷାର ବୋଝ ନ ଲଦିବା ପାଇଁ ଯେତେଦୂର ସମ୍ଭବ ସେମାନେ ପିଲାର ମନୋବଳ ବଢ଼ାନ୍ତୁ, ବିଶ୍ୱାସ କାୟମ ରଖିବା ପାଇଁ ସହାୟତା ଦିଅନ୍ତୁ। ଏକଥା ଠିକ୍, ମୁଁ ଆଜି ଅଭିଭାବକମାନଙ୍କୁ କିଛି କହିବାକୁ ଚାହୁଁନି, ଦୟାକରି ପିଲା ଉପରେ ଚାପ ବଢ଼ାନ୍ତୁନି। ଯଦି ବି ସେ ତାର କେଉଁ ସାଙ୍ଗ ସହ କଥା ହେଉଛି, ତଥାପି ତାକୁ ରୋକନ୍ତୁନି। ଗୋଟିଏ ହାଲକା ଫୁଲକା ବାତାବରଣ ତିଆରି କରନ୍ତୁ, ସକାରାତ୍ମକ ବାତାବରଣ ତିଆରି କରନ୍ତୁ, ଦେଖିବେ ଆପଣଙ୍କର ପୁଅ ହେଉ ବା ଝିଅ କେତେ କନଫିଡେନ୍ସ ଆସିଯିବ, ଆପଣଙ୍କୁ ବି ତାର କନଫିଡେନ୍ସ ନଜର ଆସିବ। ବନ୍ଧୁଗଣ, ଗୋଟିଏ କଥା ସୁନିଶ୍ଚିତ, ବିଶେଷ କରି ଯୁବବନ୍ଧୁମାନଙ୍କୁ ମୁଁ କହିବାକୁ ଚାହୁଁଛି, ଆମ ଜୀବନଶୈଳୀ ଆମର ପୁରୁଣା ପିଢ଼ି ତୁଳନାରେ ଖୁବ୍ ବଦଳିଯାଇଛି। ପ୍ରତିକ୍ଷଣ ନୂଆ ଇନୋଭେସନ୍, ନୂଆ ଟେକ୍ନୋଲୋଜି, ବିଜ୍ଞାନର ନୂଆ ନୂଆ ରୂପ ଦେଖିବାକୁ ମିଳୁଛି। ସେଗୁଡ଼ିକୁ ଆମେ ଯେ କେବଳ ଦେଖୁଛୁ ତା ନୁହେଁ, ସେଗୁଡ଼ିକ ସହ ସଂଶ୍ଳିଷ୍ଟ ହେବାକୁ ଆମେ ପସନ୍ଦ କରୁଛୁ। ବିଜ୍ଞାନର ଗତି ସହ ତାଳ ଦେଇ ଆମେ ମଧ୍ୟ ଆଗେଇ ଯିବାକୁ ଚାହୁଁଛୁ। ଏକଥା ମୁଁ ଏଇଥିପାଇଁ କହୁଛି ବନ୍ଧୁଗଣ, କାରଣ ଆଜି ଜାତୀୟ ବିଜ୍ଞାନ ଦିବସ, ନ୍ୟାସନାଲ୍ ସାଇନ୍ସ ଡେ, ଦେଶର ବିଜ୍ଞାନ ମହୋତ୍ସବ ପ୍ରତିବର୍ଷ 28 ଫେବୃଆରୀ ଦିନ ଆମେ ଏମିତି ଭାବେ ପାଳନ କରୁ। 28 ଫେବୃଆରୀ 1928 ଦିନ ସାର୍ ସିଭି ରମଣ ତାଙ୍କର ଆବିଷ୍କାର ରମଣ ଇଫେକ୍ଟ ବିଷୟରେ ଘୋଷଣା କରିଥିଲେ। ଏହି ଆବିଷ୍କାର ପାଇଁ ହିଁ ତ ସେ ନୋବେଲ ପୁରସ୍କାର ପାଇଥିଲେ। ସେଥିପାଇଁ 28 ଫେବୃଆରୀ ଦିନଟିକୁ ଆମ ଦେଶରେ ନ୍ୟାସନାଲ୍ ସାଇନ୍ସ ଡେ ଭାବେ ପାଳନ କରାଯାଉଛି। ଜିଜ୍ଞାସା ବିଜ୍ଞାନର ଜନନୀ, ପ୍ରତି ମନରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି ହେଉ, ବିଜ୍ଞାନ ପ୍ରତି ଆକର୍ଷଣ ରହୁ, ପ୍ରତି ପିଢ଼ିକୁ ଇନୋଭେସନ୍ ଉପରେ ଗୁରୁତ୍ୱ ଦେବାକୁ ହୁଏ। ଆଉ ବିଜ୍ଞାନ ଓ କାରିଗରୀ କୌଶଳ ବିନା ଇନୋଭେସନ୍ ସମ୍ଭବ ନୁହେଁ। ଆଜି ଜାତୀୟ ବିଜ୍ଞାନ ଦିବସରେ ଇନୋଭେସନ୍ ଉପରେ ଗୁରୁତ୍ୱ ଦିଆଯାଉ। ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏସବୁ ଆମ ବିକାଶ ଯାତ୍ରାର ସରଳ ଅଂଶ ହେବା ଉଚିତ। ଆଉ ଏଥର ନ୍ୟାସନାଲ୍ ସାଇନ୍ସ ଡେର ଥିମ୍ ହେଲା ମେକ୍ ଇନ୍ ଇଣ୍ଡିଆ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡ୍ରିଭେନ୍ ଇନୋଭେସନ୍। ସାର୍ ସିଭି ରମଣଙ୍କୁ ମୁଁ ପ୍ରଣାମ କରୁଛି ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବାକୁ ଆପଣ ସମସ୍ତଙ୍କୁ ନିବେଦନ କରୁଛି। ବନ୍ଧୁଗଣ, ବେଳେବେଳେ ସଫଳତା ଅନେକ ବିଳମ୍ବରେ ମିଳିଥାଏ, ଆଉ ସଫଳତା ଯେବେ ମିଳେ ସେତେବେଳେ ଦୁନିଆକୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳିଯାଏ। ଆପଣ ପରୀକ୍ଷା ପାଇଁ ବୋଧହୁଏ ଖୁବ୍ ବ୍ୟସ୍ତ ଥିବେ, ହୁଏତ ଅନେକ ଖବର ଆପଣଙ୍କ ମନରେ ସ୍ଥାନ ପାଇନଥିବ, କିନ୍ତୁ ଦେଶବାସୀଙ୍କୁ ମୁଁ ଗୋଟିଏ କଥା ଆଉଥରେ କହିବାକୁ ଚାହୁଁଛି। ବିଗତ ଦିନରେ ଆପଣମାନେ ବିଜ୍ଞାନ ଜଗତରେ ଗୋଟିଏ ବହୁତ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହୋଇଥିବା କଥା ଶୁଣିଥିବେ। ବିଶ୍ୱର ବୈଜ୍ଞାନିକମାନେ ପରିଶ୍ରମ କଲେ, ଅନେକ ପିଢ଼ି ଚାଲିଗଲା, କିଛି କିଛି କାମ ହୋଇଗଲା, ଆଉ ପ୍ରାୟ 100 ବର୍ଷ ପରେ ଏହି ସଫଳତା ହାସଲ ହେଲା। ଆମ ବୈଜ୍ଞାନିକମାନଙ୍କ ପରିଶ୍ରମ ବଳରେ ମାଧ୍ୟାକର୍ଷଣ ତରଙ୍ଗକୁ ଡିଟେକ୍ଟ କରାଗଲା। ବିଜ୍ଞାନର ଏହା ବହୁତ ଦୂରଗାମୀ ସଫଳତା। ଏହି ଆବିଷ୍କାର କେବଳ ବିଗତ ଶତାବ୍ଦୀର ବୈଜ୍ଞାନିକ ଆଇନଷ୍ଟାଇନ୍ଙ୍କର ସିଦ୍ଧାନ୍ତକୁ ପ୍ରମାଣ କରୁଛି ତା ନୁହେଁ, ବରଂ ଭୌତିକ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ମହାନ ଆବିଷ୍କାର ଭାବେ ପରିଗଣିତ ହେଉଛି। ଏହା ସମଗ୍ର ମାନବ ଜାତି, ସମଗ୍ର ବିଶ୍ୱ ପାଇଁ ଉପଯୋଗୀ ଆବିଷ୍କାର। ଭାରତୀୟ ଭାବରେ ଆମ ପାଇଁ ଗର୍ବର ବିଷୟ ହେଲା ଯେ ଏହି ଆବିଷ୍କାର ପ୍ରକ୍ରିୟାରେ ଆମ ମାଟିର ସନ୍ତାନ, ଆମ ଦେଶର ଜ୍ଞାନୀ ବୈଜ୍ଞାନିକ ସଂଶ୍ଳିଷ୍ଟ ଥିଲେ। ଏଥିରେ ସେମାନଙ୍କର ମଧ୍ୟ ଯୋଗଦାନ ରହିଛି। ସେ ସମସ୍ତ ବୈଜ୍ଞାନିକମାନଙ୍କୁ ମୁଁ ଆଜି ଆନ୍ତରିକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଭବିଷ୍ୟତରେ ମଧ୍ୟ ଏହି ଆବିଷ୍କାରକୁ ଆଗେଇ ନେବାରେ ଆମ ବୈଜ୍ଞାନିକମାନେ ଚେଷ୍ଟାରତ ରହିବେ। ଆନ୍ତର୍ଜାତିକ ପ୍ରଚେଷ୍ଟାରେ ଭାରତ ମଧ୍ୟ ଅଂଶୀଦାର ହେବ। ଆଉ ମୋର ଦେଶବାସୀଗଣ, ବିଗତ ଦିନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଆବିଷ୍କାରରେ ଅଧିକ ସଫଳତା ପାଇବା ପାଇଁ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ୍ ଅବଜରଭେଟୋରୀ, ଯାହାକୁ ସଂକ୍ଷେପରେ ଲିଗୋ କୁହାଯାଇଛି, ଏହାକୁ ଭାରତରେ ସ୍ଥାପିତ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଶ୍ୱରେ ଦୁଇଟି ସ୍ଥାନରେ ଏହିପରି ବ୍ୟବସ୍ଥା ରହିଛି, ଭାରତର ସ୍ଥାନ ତୃତୀୟ। ଭାରତ ସାମିଲ ହେବା ଫଳରେ ଏହି ପ୍ରକ୍ରିୟାକୁ ନୂତନ ଶକ୍ତି ମିଳିବ, ନୂତନ ଗତି ମିଳିବ। ନିଜର ସୀମିତ ସମ୍ବଳ ସତ୍ତ୍ୱେ ଭାରତ ନିଶ୍ଚୟ ମାନବ କଲ୍ୟାଣର ଏହି ମହାନ ବୈଜ୍ଞାନିକ ଆବିଷ୍କାର ପ୍ରକ୍ରିୟାରେ ଅଂଶୀଦାର ହେବ। ମୁଁ ପୁଣି ଥରେ ସବୁ ବୈଜ୍ଞାନିକମାନଙ୍କୁ ବଧେଇ ଜଣାଉଛି, ଶୁଭେଚ୍ଛା ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ଗୋଟିଏ ନମ୍ବର ଦେଉଛି। ଆସନ୍ତାକାଲିଠାରୁ ଏହି ନମ୍ବରରେ ମିସ୍ କଲ୍ ଦେଇ ଆପଣ ମୋ ମନର କଥା ଶୁଣିପାରିବେ, ଆପଣଙ୍କ ନିଜ ମାତୃଭାଷାରେ ମଧ୍ୟ ଶୁଣିପାରିବେ। ମିସ୍ କଲ୍ କରିବା ପାଇଁ ନମ୍ବରଟି ହେଲା 8190881908। ମୁଁ ଆଉ ଥରେ କହି ରଖୁଛି, 8190881908। ବନ୍ଧୁଗଣ, ଆପଣଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି, ମୋର ମଧ୍ୟ କାଲି ପରୀକ୍ଷା। 125 କୋଟି ଦେଶବାସୀ ମୋତେ ପରୀକ୍ଷା କରିବେ, ଜାଣିଛନ୍ତି ତ? ଆରେ ଭାଇ, କାଲି ବଜେଟ୍ ଉପସ୍ଥାପିତ ହେବ ପରା, 29 ଫେବୃଆରୀ, ଏହା ଅଧିବର୍ଷ। କିନ୍ତୁ ହଁ, ଆପଣମାନେ ଲକ୍ଷ୍ୟ କରିଥିବେ, ମୋ କଥା ଶୁଣି ଅନୁଭବ କରିଥିବେ ମୁଁ କେତେ ସୁସ୍ଥ, କେତେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ବାସ୍, କାଲି ମୋ ପରୀକ୍ଷା ସରିଯାଉ, ପରଦିନ ଆପଣମାନଙ୍କର ଆରମ୍ଭ ହୋଇଯାଉ। ଆଉ ଆମେ ସମସ୍ତେ କୃତକାର୍ଯ୍ୟ ହେଉ, ତେବେ ଦେଶ ମଧ୍ୟ କୃତକାର୍ଯ୍ୟ ହେବ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା, ଅନେକ ଶୁଭକାମନା। ସଫଳତା ବିଫଳତାର ଚାପରୁ ମୁକ୍ତ ହୋଇ ମୁକ୍ତ ମନରେ ଆଗେଇ ଚାଲନ୍ତୁ, ଦୃଢ଼ ରହନ୍ତୁ। ଧନ୍ୟବାଦ।